ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାଥି ଗଲାକାଲ ନୂଆଦିଲ୍ଲୀଠାରେ ହୋଇଥିବା ଜିଏସ୍ଟି ପରିଷଦର 56 ନମ୍ବର ବୈଠକଥି ଆଇବା ପିଢ଼ିର ଜିଏସ୍ଟି ସଂସ୍କାରକେ ଅନୁମୋଦନ କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥକେ ନଜରଥି ରଖିକରି ପରିଷଦ ତରଫ ବହୁଟେ ଅତ୍ୟାବଶ୍ୟକ ଦର ଉପରେ ଟିକସ ଛାଡ଼ କରବାର ଲାଗି ପ୍ରସ୍ତାବ ଦିଆଯାଇଛି। ପରିଷଦର ପ୍ରସ୍ତାବ ଅନୁସାରେ 33 ଜୀବନ ରକ୍ଷାକାରୀ ଉଷକଷା ଜୀବନ ବୀମା ସ୍ୱାସ୍ଥ୍ୟବୀମା ସହିତ ପନିର ଆଉ ରୁଟି ଉପରେ ପୂରାପୂରି ଟିକସ ଛାଡ଼ କରାଯିବା, ହସ୍ତତନ୍ତ ଚମଡ଼ା ଦରବ ଜୈବସାର ଉପରେ ଟିକସ ହାର 5% କମ୍ କରାଯିବା, ସିମେଣ୍ଟ ଟିଭି ୱାସିଂ ମେସିନ୍ ଛୋଟ କାର୍ ମୋଟରସାଇକେଲ ଉପରୁ 12-28% ତକ୍ କମ୍ କରବାରକେ ପରିଷଦ ପ୍ରସ୍ତାବ ରଖିଛି। ସେନ୍ତା ତମାଖୁ ସିଗରେଟ୍ ଗୁଟ୍ଖା ଆଉ ସୌଖିନ କାର୍ ଉପରେ ସବୁନୁ ଯହ 40% ଟିକସ ଲାଗି ପରିଷଦ ପ୍ରସ୍ତାବ ଦେଇଛି ବୋଲି ବୈଠକରୁ ସାମ୍ବାଦିକ ସମ୍ମିଳନୀ ଜରି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍। ଏତକର 4 ହାର ବଦଲେ 5-18% ଭାବେ 2 ହାରଥି ଜିଏସ୍ଟି ଆଦାୟ କରାଯିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍।
5-0 ମେ ଜାନେ ବାଲେ ଆଇଟମ୍ସ ଅଲ୍ଟ୍ରା ହାଇ ଟେମ୍ପରେଚର ମିଲ୍କ ଛେନା ଅର୍ ପନିର ରୋଟି କିସି କେ ଉପର ବି ଚପାତି ଅର୍ ରୋଟି ଅର୍ ପରାଠା ଅର୍ ହ୍ୱାଟ ଏଭର ଇଟ୍ ଇଜ୍ ଦେ ଅଲ୍ କମ୍ ଟୁ ନିଲ୍। ରିଡକ୍ସନ ଅଫ୍ ଜିଏସ୍ଟି ଫ୍ରମ୍ 12% ଅର୍ ଫ୍ରମ୍ 18% ଟୁ 5
ନୂଆ ଜିଏସ୍ଟି ଦର ଆଇବା 22 ତାରିଖ ନୁ ଲାଗୁ ହେବା। ନୂଆ ଦର ଲାଗୁ ହେବାର ସହିତ କେନ୍ଦ୍ର ସରକାରଙ୍କୁ 48,000 କୋଟି ଟଙ୍କାର ନୁକସାନ ସହବାରକେ ପଡ଼ବା। ଜିଏସ୍ଟି ସ୍ଲାବ ସଂଶୋଧନ ନିଷ୍ପତ୍ତିକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରବାର ସହିତ ଇଟା ସାଧାରଣ ଖାଉଟି ଆଉ ଚାଷୀମାନଙ୍କ ଜୀବନଥି ଉନ୍ନତି ଆନ୍ବା ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ବ୍ୟବସ୍ଥା ଦରଦାମ କମାବାର ସହିତ ସାଧାରଣ ଲୋକଙ୍କୁ ଖୁବ୍ ଲାଭ ଦେବା ବୋଲି କହିଛନ୍। ସେମିକନ୍ କ୍ଷେତ୍ରଥି ଓଡ଼ିଶାନ ପୁଞ୍ଜିନିବେଶ କରବାର ଲାଗି ନୂଆଦିଲ୍ଲୀନ ଚାଲିଥିବା ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀଥି ଗଲାକାଲ ରାଜିନାମା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିଥି ରାଜ୍ୟ ସରକାର 2655 କୋଟି 2 ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁବ୍ ଜଲ୍ଦି ଓଡ଼ିଶା ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସଙ୍ଗେ ସେମିକଣ୍ଡକ୍ଟର ଉତ୍ପାଦନର ଶକ୍ତିକେନ୍ଦ୍ର ହେବା ବୋଲି କହିଛନ୍। ଏଥିଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବାରକେ ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍। ସମ୍ବଲପୁର ମହାନଗର ନିଗମ ୱାର୍ଡ ସଂରକ୍ଷଣକେ ନେଇକରି ଜାରି ହୋଇଥିବା ବିଜ୍ଞପ୍ତିକେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗଲାକାଲ ରଦ୍ଦ କରିଛନ୍। ଏଥିଲାଗି ପାଖାପାଖି 10 ଉତ୍ତରୁ ମହାନଗର ନିଗମ ନିର୍ବାଚନ ଲାଗି ବାଟ ଫଟିଖିଛି। ଆଇବା 6 ଭିତରେ ମହାନଗର ନିଗମ ୱାର୍ଡ ସଂରକ୍ଷଣକେ ନେଇକରି ସାନି ବିଜ୍ଞପ୍ତି ଜାରି କରବାରକେ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ 2015 ବେଲ୍କେ ସମ୍ବଲପୁର ମହାନଗର ନିଗମ ଘୋଷଣା ହେବାର ଉତ୍ତରୁ ୱାର୍ଡ ସଂରକ୍ଷଣକେ ବିରୋଧ କରିକରି ହାଇକୋର୍ଟନ ଗୋଟେ ଆବେଦନ କରାଯାଇଥିଲା। ତାର ଉତ୍ତରୁ ହାଇକୋର୍ଟ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ଓଡ଼ିଶା ଗସ୍ତଥି ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀମାନେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁଙ୍କୁ ଭେଟିଛନ୍। ଏହି ଅବସରରେ ଅଧିକାରୀମାନେ ରାଇଜର ଶିଳ୍ପ କ୍ଷେତ୍ରଥି ଅଭିବୃଦ୍ଧି ଆଉ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରଥି ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା କରିଥିଲେ। ପୁଞ୍ଜିନିବେଶ ଲାଗି ଓଡ଼ିଶାନ ଭରି ରହିଥିବା ସମ୍ଭାବନା ଆଉ ସୁଯୋଗ ବାବଦେ ବିଶ୍ୱସ୍ତରୀୟ ତଥ୍ୟ ଉପସ୍ଥାପନ କରିବା ଲାଗି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର ଦେଇଥିବା ସୁଯୋଗର ସଦୁପଯୋଗ କରିକରି ରପ୍ତାନୀ ବଢ଼ାବାର ଉପରେ ଧ୍ୟାନ ଦେବାରକେ ଭିନ୍ ଭିନ୍ ଦେଶର ରାଷ୍ଟ୍ରଦୂତମାନେ ଓଡ଼ିଶା ରପ୍ତାନୀକାରୀମାନଙ୍କୁ ଆହ୍ୱାନ ଦେଇଛନ୍। ରପ୍ତାନୀ ପ୍ରୋହାହନ ଆଉ ବିପଣନ ନିର୍ଦ୍ଦେଶାଳୟ ତରଫ ଗଲାକାଲି ଭୁବନେଶ୍ୱରଠାରେ ହୋଇଥିବା ରପ୍ତାନୀ ନୀତି ଆଉ ବିଶ୍ୱ ବଜାର ସଂଯୋଗୀକରଣ ଶୀର୍ଷକ ପ୍ରଶିକ୍ଷଣ ଅଧିବେଶନଟି ଯୋଗ ଦେଇକରି ରପ୍ତାନୀ କ୍ଷେତ୍ରଟି ଓଡ଼ିଶାର ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରଦୂତମାନେ କହିଛନ୍। ହୀରାକୁଦ ଜଲଭଣ୍ଡାର ଚାରିଆଡ଼େ ସରକାରୀ ଜମିନ୍ତି ହୋଟେଲ ଶିଳ୍ପକେ ତହକାବାର ଲାଗି ଇଡ୍କୋ ଆଉ ରାଜସ୍ୱ ବିଭାଗ ତରଫ ତୟାରି ମୁଲ୍ହେଇଛି। ସମ୍ବଲପୁର ବରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲାର ହୀରାକୁଦ ଜଲଭଣ୍ଡାର ଚାରିଆଡ଼େ 2,000 ଏକର ଜମିନ୍ତି ପର୍ଯ୍ୟଟନର ବିକାଶ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫ ଏହି ବିକାଶ କାମ କରାଯିବା। ଏଥିଲାଗି ପହିଲା କ୍ଷେପେ 340 ଏକର ଜମି ଇଡ୍କୋକେ ଦେବାର ଲାଗି ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ଦେଖରେଖଥି ଏଥିଲାଗି ମାଷ୍ଟର ପ୍ଲାନ୍ ବିଲ୍ ତିଆର ହୋଇଛି। ମାତୃ ଶିଶୁ ମୃତ୍ୟୁ କିଶୋର ସ୍ୱାସ୍ଥ୍ୟ ବାବଦେ ସେବା ଟିକାକରଣ ମ୍ୟାଲେରିଆ ଡେଙ୍ଗୁ ଟିବି ଆଉ ଅଣସଂକ୍ରମିତ ରୋଗ ବାବଦେ ଝାରସୁଗୁଡ଼ା ଜିଲ୍ଲାନ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ସ୍ୱାସ୍ଥ୍ୟ ବିଭାଗର ଭିନ୍ ଭିନ୍ ଅଧିକାରୀମାନେ ଉପସ୍ଥିତ ଥିଲେ। বঙ্গোপসাগর বনিথিবা লঘুচাপ বলে রাইজে বর্ষা লাগি রয়েছে। এবার চব্বিশ ঘণ্টা ভিতরে রাজ্যের বড়ভাগি জাগান ঘড়ঘড়ি সহ বর্ষা হয়েপরে। পুরী, খোর্ধা, জগৎসিংহপুর, কটক ঘড়ঘড়ি সহ অতি জবর বর্ষা হয়েপরে বলে ভুবনেশ্বর আঞ্চলিক পাণিপাগ বিজ্ঞান কেন্দ্র তরফ সতর্ক সূচনা জারি করা যাইছে। এছনির আঞ্চলিক খবর ইন শেষ হল। আর বেলার আঞ্চলিক খবর শুনিপারবে রাতে সাত বাজিকরি দুই মিনিট থি। জুহার।